उठा पर तू कहीं की हेलु कथा दे मते तू भूली गलु एते स्वार्थ पर तू कहीं की हेलु कथा दे मते तू भूली गलु एते निर्दय कहीं की हेलु प्रिय तू एमिति कहीं की कलु प्रिय तू एमिति कहीं की कलु एते स्वार्थ पर तू कहीं की हेलु कथा दे मते तू भूली गलु सपन भांगी देलु तुम मन खिला मर केते जे खुशी नहीं तार आओ चिन्ह खिला मर केते सपन भांगी देलु तुम मन आमर केते जे खुशी नहीं तार आओ चिन्ह किछि न कहि बाट काटिलु प्रिय तू एमिति कहीं की कलु प्रिय तू एमिति कहीं की कलु एते स्वार्थ पर तू कहीं की हेलु कथा दे मते तू भूली गलु थिले रे गढ़ी बादी ने आमरी सुंदर घर हेले आज तू जाई चुदूरे पाएंगी ठिकाना तोरा हो भाभी थिले रे गढ़ी बादी ने सुंदर घर हेले आज तू जाई चुदूरे पाएनी ठिकाण तोरा लुहा आखिर मो दे गलु प्रिय तू एमिति कहीं की कलु प्रिय तू एमिति कहीं की कलु एते स्वार्थ पर तू कहीं की हेलु कथा दे मते तू भूली गलु एते स्वार्थ पर तू कहीं की हेलु कथा दे मते तू भूली गलु एते निर्दय कहीं की हेलु प्रिय तू एमिति कहीं की कलु प्रिय तू एमिति कहीं की कलु
नमस्कार दर्शक बंधु मुझक प्रिय सिंगर ह्यूमन सागर आज बहुत ही सुंदर सैड सॉन्ग टी डबिंग होती नाइंटीज टाइप रही गोटे नुआ प्रकार आपको बहुत भल लगे फॉर दैट आई वुड लव टू थैंक शुभम शुभम प्रोडक्शन हाउस जहाँ पर गीत पसिबल हो पार्टी मतलब बाछी थी मतलब गीत दे बहुत बहुत धन्यवाद देवी आज ବହୁତ ଗର୍ବର ବିଷୟ ଯେ ଏ ଗୀତକୁ ଲେଖିଛନ୍ତି ଆମର ଜିଲ୍ଲାପାଳ ଯାଜପୁରର ମାନ୍ୟବର ରଞ୍ଜନ କୁମାର ଦାସ ସାର୍ଙ୍କୁ ବହୁତ ବହୁତ ହୃଦୟସର ଧନ୍ୟବାଦ ଦେବି, ଯେହେତୁ ଏ ଗୀତ ସେ ଲେଖିଛନ୍ତି। ଏଜ୍ ଏ ଭେରି ଗୁଡ଼ ପର୍ସନ, ବହୁତ ସୁନ୍ଦର ଲାଗିଲା ତାଙ୍କ ସହିତ ମିଶିକି। ମୋ ତରଫରୁ ବହୁତ ବହୁତ ପ୍ରାର୍ଥନା ଆଉ ଆଶୀର୍ବାଦ ଲୋଡ଼ିବି ତାଙ୍କୁ। ବହୁତ ସୁନ୍ଦର ଭାବରେ ମ୍ୟୁଜିକ୍ ଦେଇଛନ୍ତି ଦିନେଶ ମଲ୍ଲିକ ଭାଇ, ଆଉ ତାଙ୍କ ବହୁତ ସୁନ୍ଦର ହେଇଛି ମ୍ୟୁଜିକ୍ଟା, ବହୁତ ବଢ଼ିଆ ଲେଖା, ବହୁତ ସୁନ୍ଦର କମ୍ପୋଜିସନ। ଆଶା କରୁଛି ଆପଣ ସମସ୍ତେ ବହୁତ ଏନ୍ଜୟ କରିବେ, ଲାଇକ୍ କରିବେ, ସେୟାର କରିବେ, ସବସ୍କ୍ରାଇବ୍ କରି ଗୀତକୁ ଡେଫିନେଟଲି ଏନ୍ଜୟ କରିବେ। ଧନ୍ୟବାଦ।
ନମସ୍କାର, ମୁଁ ରଞ୍ଜନ କୁମାର ଦାସ, ଗୀତିକାର। ଆଜି ଚମତ୍କାର ଗୋଟିଏ ଗୀତ ରେକର୍ଡିଂ ହୋଇଛି ହ୍ୟୁମାନ ସାଗରଙ୍କ କଣ୍ଠରେ। ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଦିନେଶ ମଲ୍ଲିକ, ଏବଂ ଗୀତଟି ହେଲା ଏଡ଼େ ସ୍ୱାର୍ଥପର କାହିଁକି ହେଲୁ। ଗୀତଟି ଗୋଟେ ସ୍ୟାଡ଼ ଟୋନ୍ର ଗୀତ, ଏବଂ ମୁଁ ଆଶା କରୁଛି ନିଶ୍ଚିତ ଭାବରେ ହ୍ୟୁମାନଙ୍କର ଯେଉଁ କଣ୍ଠର ଯେଉଁ ଯାଦୁକରୀ ସ୍ପର୍ଶ ଏବଂ ଦିନେଶଙ୍କର ସଙ୍ଗୀତ ନିର୍ଦ୍ଦେଶନାର ଯେଉଁ ସ୍ୱତନ୍ତ୍ର ରହିଛି ତାକୁ ନେଇକି ନିଶ୍ଚିତ ଭାବରେ ଗୀତଟି ଶ୍ରୋତାମାନଙ୍କ ଭିତରେ ଲୋକପ୍ରିୟ ହେବ। ଗୀତଟିକୁ ନିଶ୍ଚିତ ଭାବରେ ଆପଣ ଦେଖନ୍ତୁ, ଲାଇକ୍ କରନ୍ତୁ, ସେୟାର କରନ୍ତୁ ଏବଂ ଏନ୍ଜୟ କରନ୍ତୁ। ଧନ୍ୟବାଦ।
ନମସ୍କାର, ମୁଁ ସଙ୍ଗୀତ ନିର୍ଦ୍ଦେଶକ ଦିନେଶ ମଲ୍ଲିକ। ଆଜି ମିଲନ ଭାଇଙ୍କ ଷ୍ଟୁଡ଼ିଓରେ ଦୁଇଟି ଗୀତ ରେକର୍ଡ଼ ନେଲୁ, ଏବଂ ଅତି ଗୋଟେ ଚମତ୍କାର ଗୀତ, ଲେଖା ଅତି ଉଚ୍ଚକୋଟୀର, ଜଣେ ବରିଷ୍ଠ ସାହିତ୍ୟିକ ଏବଂ କବି ପ୍ରଶାସକ ଭାବରେ ସାରା ଓଡ଼ିଶାରେ ଖ୍ୟାତ ରହିଛି, ଆଉ ଅନେକ ଗୀତ ଓଡ଼ିଶାବାସୀଙ୍କୁ ଦେଇଛନ୍ତି, ପ୍ରାୟ ଶତାଧିକ ଗୀତ। ଆଜି ମଧ୍ୟ ଦୁଇଟି ଗୀତ ରେକର୍ଡ଼ କଲୁ, ଯେଉଁ ଗୀତ ଗାଇଛନ୍ତି ଓଡ଼ିଶାର ଆଗଧାଡ଼ି ସିଙ୍ଗର ହ୍ୟୁମାନ ସାଗର। ଆମେ ହ୍ୟୁମାନ ସାଗର ପାଇଁ ଗୋଟେ ଗୀତ ପ୍ରସ୍ତୁତ କଲୁ ସାର୍, ମୁଁ ବସିଥିଲୁ ଅଫିସରେ, ଯେତେବେଳେ ଚିନ୍ତା କଲୁ ଗୋଟେ ହ୍ୟୁମାନ ପାଇଁ ଗୋଟେ ସ୍ୟାଡ଼ ସଙ୍ଗ ତିଆରି କରିବୁ। ଗୋଟେ ହ୍ୟୁମାନଙ୍କ ଗଳାର ଯେଉଁ ଯାଦୁ ରହିଛି, ସେ ଯାଦୁରେ ଆମେ ବିଶେଷ କରି ବେଶୀ ଖୁସି ହେଲୁ ଯେ ଆମେ ଗୀତଟି କରିବୁ, ୟୁ ନ୍ୟୁଜ୍କୁ କଭରେଜ୍ କରିବା ପାଇଁ ଡାକିବୁ, କାରଣ ୟୁ ନ୍ୟୁଜ୍ ଗୋଟେ ଓଡ଼ିଶାର ଗୋଟେ ପ୍ରଖ୍ୟାତ ଚ୍ୟାନେଲ, ଯେଉଁଥିରେ ସମସ୍ତଙ୍କର ଅତି ଆଦରଣୀୟ, ସମସ୍ତେ ଭଲ ପାଆନ୍ତି ଚ୍ୟାନେଲକୁ। ତେଣୁ ହ୍ୟୁମାନଙ୍କର କଣ୍ଠରେ ଏବଂ ଜିଲ୍ଲାପାଳଙ୍କର ରଚନାରେ, ମୋ ନିର୍ଦ୍ଦେଶନାରେ ଏ ଗୀତଟି ପ୍ରସ୍ତୁତ ହୋଇଛି। ମୁଁ ଆଶା କରୁଛି ୟୁ ନ୍ୟୁଜ୍କୁ ଆପଣ ଲାଇକ୍ କରିବେ, ସବସ୍କ୍ରାଇବ୍ କରିବେ, କମେଣ୍ଟ କରିବେ।